ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସୁନ ରାତି ନିରବ ସୁନ ରାତି ମନେ ପଡ଼େ ତୁମ ସ୍ମୃତି ଅନ୍ତରେ ଖୋଜୁଛି ଆସ ପ୍ରଭୁ ଆସ ଅନ୍ତରେ ଖୋଜୁଛି ଆସ ପ୍ରଭୁ ଆସ ନିରବ ସୁନ ରାତି ମନେ ପଡ଼େ ତୁମ ସ୍ମୃତି ଜିତି ଶୋଭା ହସେ ଚୁନା ଚୁନା ତାରା ଆକାଶ ଜିତି ଶୋଭା ହସେ ଚୁନା ଚୁନା ତାରା ସମୀର ଦେହେ ବହେ ଶ୍ରୀହରଣ ମଧୁ ଝରା ସମୀର ଦେହେ ବହେ ଶ୍ରୀହରଣ ମଧୁ ଝରା ମଧୁବାଲା ଝାଉ ବନ ମଧୁବାଲା ଝାଉ ବନ ଗାଏ ତୁମରି ଶ୍ରବ ଗୀତି ନିରବ ସୁନ ରାତି ମନେ ପଡ଼େ ତୁମ ସ୍ମୃତି। ସେ ଧରା କୁକେ ଝରାଓ ତୁମରି ଦିବ୍ୟ ଜ୍ୟୋତି ହବନି ସୁନ ରାତି, ନିରବନି ସୁନ ରାତି, ମନେ ପଡ଼େ ତୁ ମୋ ସ୍ମୃତି, ଅନ୍ତରେ ଖୋଜୁଛି ଆସ ପ୍ରଭୁ ଆସ, ଅନ୍ତରେ ଖୋଜୁଛି ଆସ ପ୍ରଭୁ ଆସ, ନିରବନି ସୁନ ରାତି, ମନେ ପଡ଼େ ତୁ ମୋ ସ୍ମୃତି, ମନେ ପଡ଼େ ତୁ ମୋ ସ୍ମୃତି, ମନେ ପଡ଼େ ତୁ ମୋ ସ୍ମୃତି।
ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଯୀଶୁଙ୍କ ବହୁମୂଲ୍ୟ ଦାନ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ କରୁଣାମୟ ପ୍ରେମରେ ଭରା ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ଜୀବନଦାତା ଆପଣଙ୍କର ସହବର୍ତ୍ତୀ ରୁହନ୍ତୁ ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶରୁ ଦୂରେଇ ରଖନ୍ତୁ, ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ, ତାହାଙ୍କ ଆଶିଷ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଯୀଶୁଙ୍କ ବହୁମୂଲ୍ୟ ଦାନ। ପ୍ରିୟ ଶ୍ରୋତା, ଆମର ପ୍ରଥମ ପ୍ରେମକୁ ଫେରିବା। ଜଣେ ଭଉଣୀ ମୋତେ ଗୋଟିଏ ଚିଠି ଲେଖିଲେ, ବର୍ତ୍ତମାନ ମୁଁ ମୋର ସାଙ୍ଗ ସହିତ ଦୁଇଟି ପୁସ୍ତକ ଯଥା 40 Days ଆଉ ଷ୍ଟେପ୍ ଟୁ ପର୍ସନାଲ ରିଭାଇବଲ୍ ପୁସ୍ତକ ତିନିଥର ହେଲାଣି ଅଦଳ ବଦଳ କରି ପଢ଼ି ଆସୁଛି। ଆମେ ଏହି ଲେଖାକୁ ଆବିଷ୍କାର କରିବା ପୂର୍ବରୁ ଆମର ବିଶ୍ୱାସର ଅନୁଭୂତି ଓ ପ୍ରାର୍ଥନାମୟ ଜୀବନ ଏମିତି ନଥିଲା। ଆମେ ଆମର ପ୍ରଥମ ପ୍ରେମକୁ ପାଇବା ପାଇଁ ଲାଲାୟିତ ଥିଲୁ। ଆମେ ଏହା ପାଇଲୁ, ଆମେ ଆମର ସମ୍ପୂର୍ଣ୍ଣ ହୃଦୟ ସହ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉ। ଆମ୍ଭମାନଙ୍କ ପ୍ରେମିକ ପରମେଶ୍ୱର ଆମ ପ୍ରାର୍ଥନାର ଉତ୍ତର କିପରି ଦେଉଛନ୍ତି ତାହା ଏକ ଆଶ୍ଚର୍ଯ୍ୟଜନକ ବିଷୟ, ଏବଂ ତାହାଙ୍କ ଆତ୍ମା ଆମ ଉପରେ ଏବଂ ସମସ୍ତଙ୍କ ଉପରେ ରହିଅଛି। ପ୍ରିୟ ଶ୍ରୋତା, ଯୀଶୁ ଆମ୍ଭମାନଙ୍କର ଜୀବନକୁ ପ୍ରବେଶ କଲେ। ଏସବୁ ପୁସ୍ତକ ସମ୍ବନ୍ଧରେ ଆଉ ଜଣେ ବ୍ୟକ୍ତି ଲେଖିଲେ ଯେ ସେମାନେ ମହାନ ହେଲେ, ଏବଂ ମୁଁ ବହୁ ଦିନରୁ ଅପେକ୍ଷା କରିଥିବା ଆଶୀର୍ବାଦ ମୋ ଜୀବନରେ ପାଇଲି। ଅନ୍ୟାନ୍ୟ ମଣ୍ଡଳୀର ସଭ୍ୟମାନଙ୍କ ପରି ଆମ ମଣ୍ଡଳୀର ଜଣେ ଭଉଣୀ ମଧ୍ୟ ଅନୁଭୂତ ଲାଭ କରିଅଛି, ଯାହାକି ଆମେ ଆମ ବିଶ୍ୱାସର ଅନୁଭୂତିକୁ ସବୁବେଳେ ହରାଇ ବସିଛୁ। ବର୍ତ୍ତମାନ ଯୀଶୁ ଆମ୍ଭମାନଙ୍କ ଜୀବନରେ କିପରି ପ୍ରବେଶ କରିଅଛନ୍ତି ସେହି ଅନୁଭୂତିର ସୁଯୋଗ ଆମେ ଲାଭ କରୁଛୁ, ପୁଣି ତାହା ଆମର ଜୀବନକୁ ପରିବର୍ତ୍ତନ କରିବାରେ ଆରମ୍ଭ କରିଛି। ସେ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଉପରେ କାର୍ଯ୍ୟ କରୁଅଛନ୍ତି, ଏବଂ ଗୋଟିଏ ପାହାଚ ପରେ ଆଉ ଗୋଟିଏ ପାହାଚ ନେଇ ସେ ଆମକୁ ନିକଟରେ କରାଉଅଛନ୍ତି। ଯୀଶୁଙ୍କ ଶିଷ୍ୟମାନେ ନିଜକୁ ପଚାରିଲେ କି ଏଭଳି ଏକ ବହୁତ ବଡ଼ ପ୍ରଭାବକୁ ଯୀଶୁ କିପରି ସଞ୍ଚାଳନ କରିଛନ୍ତି, ଏହା କ'ଣ ତାହାଙ୍କ ପ୍ରାର୍ଥନାମୟ ଜୀବନ ସହିତ ସଂଯୁକ୍ତ ଥିଲା କି? ତାହା ହିଁ ସେମାନେ ତାହାଙ୍କୁ ଯୀଶୁଙ୍କୁ ପଚାରିଲେ, ପ୍ରଭୁ ଆମକୁ ପ୍ରାର୍ଥନା କରିବା ପାଇଁ ଶିଖାନ୍ତୁ। ଯୀଶୁ ସେମାନଙ୍କର ପ୍ରଶ୍ନ ଉତ୍ତର ଦେଲେ। ତାହାଙ୍କ ପ୍ରାର୍ଥନା ଶିକ୍ଷା ଆମେ ପାଉଅଛୁ ଲୁକ 11:1-13 ପର୍ଯ୍ୟନ୍ତ। ସେଠି ଆମେ ତିନୋଟି ଭାଗରେ ବିଭକ୍ତ ହୋଇଥିବା ଦେଖୁଛୁ। ପ୍ରଭୁଙ୍କ ପ୍ରାର୍ଥନା, ମଧ୍ୟରାତ୍ରିରେ ଜଣେ ବୌଦ୍ଧଙ୍କର ଆସିବାର କାହାଣୀ ଏବଂ ଅନ୍ତିମ ପର୍ଯ୍ୟନ୍ତ ପବିତ୍ର ଆତ୍ମାଙ୍କ ନିମନ୍ତେ ଅନବରତ ଅନୁରୋଧ। ଆମେ ଦୃଷ୍ଟାନ୍ତ ଗଳ୍ପରେ ବା 5-8 ପର୍ଯ୍ୟନ୍ତ ଜଣେ ଅଗଣନ୍ତ ଘରକୁ ବିଳମ୍ବିତ ରାତ୍ରିରେ ପହଞ୍ଚିବାର ତାଙ୍କୁ ଦେବା ପାଇଁ ତାଙ୍କ ପାଖରେ କିଛି ନଥିଲା। ତାଙ୍କ ପାଖରେ କିଛି ନଥିବାରୁ ସେ ସାଙ୍ଗେ ସାଙ୍ଗେ ପଡ଼ୋଶୀ ଘରକୁ ଯାଇ କହିଲେ ଯେ ତାଙ୍କ ଘରକୁ କିଛି ଅତିଥି ବିଳମ୍ବରେ ପହଞ୍ଚିଥିବାରୁ ତାଙ୍କ ପାଖରେ କିଛି ଖାଦ୍ୟ ନଥିବାରୁ ତାଙ୍କୁ କିଛି ରୁଟି ମାଗିବାକୁ ଆସିଅଛନ୍ତି ବୋଲି ବୁଝେଇ କହିଲେ। ସେ ରୁଟି ପାଇବା ପର୍ଯ୍ୟନ୍ତ ବାରମ୍ବାର ମାଗିଲେ। ବର୍ତ୍ତମାନ ସେ ରୁଟି ଜୀବନର ରୁଟି ପାଇଲେ, ନିଜ ପାଇଁ ଓ ଅତିଥିମାନଙ୍କ ପାଇଁ ମଧ୍ୟ। ନିଜ ପାଇଁ ତାର କିଛି ଅଛି ଏବଂ ବର୍ତ୍ତମାନ ଅନ୍ୟକୁ ମଧ୍ୟ ନିଜ ଭାଗରୁ ଦେଇପାରିବେ। ବର୍ତ୍ତମାନ ଯୀଶୁ ଏହି ଦୃଷ୍ଟାନ୍ତ ଗଳ୍ପକୁ ପବିତ୍ର ଆତ୍ମାଙ୍କୁ ମାଗିବା ସହ ତୁଳନା କରୁଅଛନ୍ତି। ସେ କହନ୍ତି, ମାଗ, ସେଥିରେ ତୁମମାନଙ୍କୁ ଦିଆଯିବ। ତାପରେ ପରବର୍ତ୍ତୀ ଘଟଣା କ'ଣ ଘଟୁଛି ତାହା ଲକ୍ଷ୍ୟ କରନ୍ତୁ ପ୍ରିୟ ଶ୍ରୋତା। ଯୀଶୁଙ୍କ ବିଶେଷ ଅନୁରୋଧ, ମୁଁ ମଧ୍ୟ ତୁମମାନଙ୍କୁ କହୁଅଛି, ମାଗ, ସେଥିରେ ତୁମମାନଙ୍କୁ ଦିଆଯିବ। ଖୋଜ, ସେଥିରେ ତୁମେମାନେ ସନ୍ଧାନ ପାଇବ। ଦ୍ୱାରରେ ମାର, ସେଥିରେ ତୁମମାନଙ୍କ ନିମନ୍ତେ ଫିଟା ଦିଆଯିବ। କାରଣ ଯେ କେହି ମାଗେ ସେ ପାଏ, ଯେ ଖୋଜେ ସେ ସନ୍ଧାନ ପାଏ, ଆଉ ଯେ ଦ୍ୱାରରେ ମାରେ ତାହା ନିମନ୍ତେ ଫିଟାଇ ଦିଆଯିବ। ଆଉ ତୁମମାନଙ୍କ ମଧ୍ୟରେ ଏପରି ପିତା କିଏ ଅଛି ଯାହାକୁ ତାହାର ପୁଅ ମାଛ ମାଗିଲେ ସେ ତାହାକୁ ମାଛ ବଦଳରେ ଶାପ ଦେବ, କିମ୍ବା ଅଣ୍ଡା ମାଗିଲେ ସେ ତାହାକୁ ବିଛା ଦେବ? ଏଣୁ ତୁମେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି ସେ ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ। ପଢ଼ନ୍ତୁ ଲୁକ 11:9-13। ପ୍ରିୟ ଶ୍ରୋତା, ବାଇବଲରେ ଏକ ନିର୍ଦ୍ଦିଷ୍ଟ ଲେଖା ରହିଛି ଯେଉଁଥିରେ ପବିତ୍ର ଆତ୍ମାକୁ ଲାଭ କରିବା ନିମନ୍ତେ ଯୀଶୁ ଆମକୁ ଦୃଢ଼ ଆଦେଶ ଦେଇଅଛନ୍ତି। ମୁଁ ଜାଣିବାରେ ବାଇବଲର ଅନ୍ୟ କୌଣସି ଅଂଶରେ ଯୀଶୁ ଏଭଳି ପ୍ରେମ ଭରା ନିବେଦନ କରିନାହାନ୍ତି। ବିଶେଷ କରି ହୃଦୟତାର ସହ ଗ୍ରହଣ କରିବା ପାଇଁ ଲୁକ 11 ଯେଉଁ ପଦସ୍ଥଳୀ ଅଛି ତାହା ତାହାଙ୍କ ପ୍ରାର୍ଥନାର ଶିକ୍ଷାର ଦେଖିବାକୁ ମିଳୁଛି। ସେଠାରେ ପବିତ୍ର ଆତ୍ମାକୁ ଲାଭ କରନ୍ତୁ ବୋଲି ସେ ଆମକୁ 10 ଗୁରୁତ୍ୱ ଆରୋପ କରି କହିଅଛନ୍ତି। ଏହି ଅଳ୍ପ କେତୋଟି ପଦସ୍ଥଳୀରେ ଯୀଶୁ ମାଗିବା ଶବ୍ଦକୁ 6 ବ୍ୟବହାର କରିଅଛନ୍ତି। ତାପରେ ସେ ମାଗିବା ଶବ୍ଦକୁ ବ୍ୟବହାର କରିବା ପରିବର୍ତ୍ତେ ସେ ସ୍ଥାନରେ ଖୋଜିବା ଶବ୍ଦକୁ ଦୁଇଥର ପ୍ରୟୋଗ କରିଅଛନ୍ତି। ତାହା ଏକ କାର୍ଯ୍ୟ ଏବଂ ଆଘାତ କରିବା ଶବ୍ଦ ଦୁଇଥର ପ୍ରୟୋଗ କରାଯାଇଅଛି। ତାହା ମଧ୍ୟ ଏକ କ୍ରିୟାବାଚକ ଶବ୍ଦ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବା ନିମନ୍ତେ ସେ କ'ଣ ଆମକୁ ପଦପେକ୍ଷ ନେବା ପାଇଁ ସ୍ପଷ୍ଟ ଭାବରେ କହିନାହାନ୍ତି କି? ଶେଷରେ ମାଗିବା ଶବ୍ଦଟି ଗ୍ରୀକ୍ ଭାଷାରେ ଚାଲୁ ରହିଥିବା ବର୍ତ୍ତମାନ ଯାହାକି ଆମେ କହୁଛୁ ପ୍ରେଜେଣ୍ଟ ଟେନ୍ସ ବା କାଳ, ଅର୍ଥାତ୍ ଆମେ କେବଳ ଥରେ ନ ପଚାରି ବାରମ୍ବାର ପଚାରିବା ଆବଶ୍ୟକ। ଏଠାରେ ଯୀଶୁ ଆମକୁ ଅତି ଜରୁରୀ ଭାବେ କେବଳ ମାଗନ୍ତୁ ବୋଲି କହୁନାହାନ୍ତି, ଆମକୁ ଅନବରତ ମାଗିବା ପାଇଁ ମଧ୍ୟ ଆମଠାରୁ ଆଶା କରୁଅଛନ୍ତି। ଆମେ ଯେମିତି ପବିତ୍ର ଆତ୍ମା ନିମନ୍ତେ କାମନା କରୁ ତାହା ସେ ନିଷ୍ପତ ଭାବରେ ଇଚ୍ଛା କରୁଅଛନ୍ତି। ସେଥିପାଇଁ ସେ ଆମକୁ ହୃଦୟ ଭରା ସ୍ୱାଗତ କରୁଅଛନ୍ତି। ଏହା ଏକ ଜରୁରୀକାଳୀନ ସ୍ୱାଗତ। ପୁଣି ଏଠାରେ ଦେଖାଯାଉଛି ଯେ ଆମେ କିଛି ଗୋଟିଏ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ହରାଇଥିବାରୁ ଯୀଶୁ ଆମକୁ ଜଣାଉଅଛନ୍ତି। ଆମେ ଯଦି ପବିତ୍ର ଆତ୍ମାକୁ ବାରମ୍ବାର ମାଗିବା ନାହିଁ ତାହେଲେ ଆମେ ସେଥିରୁ ବଞ୍ଚିତ ହେବା। ସମ୍ପୂର୍ଣ୍ଣ ଭାବେ ଆମର ପବିତ୍ର ଆତ୍ମାଙ୍କର ଆବଶ୍ୟକତା ରହିଥିବାରୁ ସେ ସ୍ପଷ୍ଟ ଭାବରେ ଆମର ଦୃଷ୍ଟି ଆକର୍ଷଣ କରିଅଛନ୍ତି। ଏଭଳିକି ଭାବରେ ଆମେ ଯେମିତି ପବିତ୍ର ଆତ୍ମାଙ୍କ ପ୍ରଚୁର ଆଶୀର୍ବାଦ ପାଇପାରିବା ସେଥିପାଇଁ ସେ ଆମକୁ କହୁଅଛନ୍ତି। ଥରେ ଜଣେ ବ୍ୟକ୍ତି ମାଗିଲେ ଯେ ତମେ ପାଇବ ବୋଲି ପରମେଶ୍ୱର କହିନାହାନ୍ତି। ମାଗିବା ପରି ବା ମାଗିବା ପାଇଁ ସେ ଆମକୁ ଆଦେଶ ଦେଇଅଛନ୍ତି। ପ୍ରାର୍ଥନାରେ ଆକ୍ଳାନ୍ତ ଭାବରେ ଜୋର ଦେବାକୁ ପଡ଼ିବ। ସେ ଏକାଗ୍ର ଭାବରେ ମାଗୁଛି, ସେ ଏକାନ୍ତ ଚିତ୍ତରେ ରହିଥିବାର ଦେଖାଯାଉଛି ଏବଂ ସେ ଯେଉଁଥିପାଇଁ ମାଗୁଛି ତାହା ଗ୍ରହଣ କରିବା ପାଇଁ ତାର ପ୍ରବଳ ଇଚ୍ଛା ଜାତ ହେଉଛି। ତାପରେ ଯୀଶୁ ତିନୋଟି ଦୃଷ୍ଟାନ୍ତ ଦେଇଅଛନ୍ତି, ଏପରିକି ପାପୀ ମନୁଷ୍ୟ ଯାହାକି ପିତା ମାତା ମଧ୍ୟ ଅକଳ୍ପନୀୟ ବ୍ୟବହାର ଦେଖାଇଥିବାର ଦେଖାଯାଉଅଛି। ସେ ଆମକୁ ଦେଖାଇବା ପାଇଁ ଚାହାନ୍ତି ଯେ ଆମେ ଯେତେବେଳେ ପବିତ୍ର ଆତ୍ମାଙ୍କୁ ମାଗୁ ଆମର ସ୍ୱର୍ଗସ୍ଥ ପିତା ତାହା ତେବେ ବୋଲି ଭାବିବା ଅଧିକ ଅକଳ୍ପନୀୟ ଅଟେ। ଆମେ ଯେମିତି ପବିତ୍ର ଆତ୍ମାକୁ ପାଇବା ପାଇଁ ଠିକ୍ ମାର୍ଗ ଅବଲମ୍ବନ କରୁ ତାହା ଯୀଶୁ ଆମଠାରୁ ଆଶା କରନ୍ତି। ଏହି ପବିତ୍ର ବାକ୍ୟ ଯାହା ଆମମାନଙ୍କୁ କହୁଅଛି, ଏହି ପ୍ରତିଜ୍ଞା ସହିତ ଅନ୍ୟାନ୍ୟ ପ୍ରତିଜ୍ଞାକୁ ମନରେ ରଖି ବିଶ୍ୱାସପୂର୍ବକ ମାଗିଲେ ତାହା ପାଇବା, ଯାହା ଆମେ ପ୍ରଥମ ଜହନ 5:14-15 ପାଉଅଛୁ। ପ୍ରିୟ ଶ୍ରୋତା, ଆମେ ଯେତେବେଳେ ଜୋର କରି ପବିତ୍ର ଆତ୍ମାଙ୍କୁ ମାଗିନଥାଉ ସେତେବେଳେ ଆମେ କିଛି ଗୋଟିଏ ହରାଇଥାଉ ବୋଲି ଯୀଶୁ କହିବା ବିଷୟରୁ ଏହି ବିଶେଷ ଧରଣର ନିମନ୍ତ୍ରଣକୁ ଜାଣିଥାଉ। ସମ୍ପୂର୍ଣ୍ଣ ଭାବରେ ଆମମାନଙ୍କ ନିମନ୍ତେ ପବିତ୍ର ଆତ୍ମାଙ୍କର ଆବଶ୍ୟକତା ରହିଥିବା ବିଷୟ ସେ ଆମର ଦୃଷ୍ଟି ଆକର୍ଷଣ କରୁଅଛନ୍ତି। ଆମେ ଯେମିତି ନିରନ୍ତର ଭାବରେ ପବିତ୍ର ଆତ୍ମାଙ୍କ ପ୍ରଚୁର ଆଶୀର୍ବାଦର ଅନୁଭୂତିରେ ରହୁ ତାହା ସେ ଯିଏକି ଯୀଶୁ ଇଚ୍ଛା କରନ୍ତି। ପ୍ରାର୍ଥନା ବିଷୟରେ ତାହାଙ୍କ ଶିକ୍ଷାର ଏବଂ ଅଂଶ ଏକ ଅସାଧାରଣ ପ୍ରଣାଳୀ ଅଟେ। ପରମେଶ୍ୱରଙ୍କ ସର୍ବଶ୍ରେଷ୍ଠ ଦାନ ହେଉଛି ପବିତ୍ର ଆତ୍ମା। ଏହି ଦାନ ଦ୍ୱାରା ଅନ୍ୟ ସମସ୍ତ ଦାନ ମଧ୍ୟ ପ୍ରାପ୍ତ ହୋଇଥାଉ। ଏହା ଯୀଶୁଙ୍କର ନିଜ ଶିଷ୍ୟମାନଙ୍କ ପ୍ରତି ଏକ ଶିର ଭୂଷଣ ଜନିତ ଦାନ ଅଟେ। ମୁଁ ଭାବୁଛି ପ୍ରିୟ ଶ୍ରୋତା, ଆମେ ବୁଝିବା ଦରକାର ଯେ ଏଭଳି ଏକ ବହୁମୂଲ୍ୟ ଦାନକୁ ଜନକ ଉପରକୁ ଖାମଖିଆଲି ଭାବେ ଲଦି ଦେବା ଉଚିତ ନୁହେଁ। ଯେଉଁମାନେ ଏହି ଦାନ ପାଇବା ପାଇଁ ପ୍ରବଳ ଇଚ୍ଛୁକ ଓ ଏହାର ଆଦର କରନ୍ତି କେବଳ ସେମାନଙ୍କୁ ଦେବା ଉଚିତ। ଯେଉଁମାନେ ନିଜ ଜୀବନକୁ ଯୀଶୁଙ୍କଠାରେ ସମର୍ପଣ କରିଅଛନ୍ତି କେବଳ ସେମାନଙ୍କୁ ଏହି ବରଦାନ ମିଳିବା ଆବଶ୍ୟକ। ଯେଉଁମାନେ ଅନବରତ ସମର୍ପିତ ଜୀବନଯାପନ କରନ୍ତି କେବଳ ସେମାନଙ୍କୁ ହିଁ ଏହି ଦାନ ଦିଆଯାଏ, ଯେପରିକି ଯହନ 15:4-5 ସ୍ପଷ୍ଟ ରୂପେ କହୁଅଛି। ଯେପରିକି ପରମେଶ୍ୱର ନିମନ୍ତେ ପ୍ରବଳ ଇଚ୍ଛା ଯହନ 7:37 କହୁଅଛି। ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରିବା, ଯାହାକି ବିଶ୍ୱାସ ହେଉଛି ଯାହା ପବିତ୍ର ଶାସ୍ତ୍ର ଆମେ ପାଉଅଛୁ ଯହନ 7:38। ପରମେଶ୍ୱରଙ୍କୁ ବିଶ୍ୱାସ କରିବାର ଫଳ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ, ଯାହା ଆମେ ରୋମିଓ 12:1 ପାଉଅଛୁ। ପ୍ରତ୍ୟେକ ବିଷୟ ନିମନ୍ତେ ଈଶ୍ୱରଙ୍କ ପଛରେ ଯିବା, ଏହିପରି ପ୍ରେରିତ 5:32 ପାଉଲ ଲେଖନ୍ତି। ନିଜର ମାର୍ଗ ପରିତ୍ୟାଗ କରିବା, ଈଶ୍ୱରଙ୍କ ରାସ୍ତାରେ ଯିବା ଏବଂ ଈଶ୍ୱରଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରିବା, ଏହିପରି ସାଧୁ ପାଉଲ କହନ୍ତି ପ୍ରେରିତ 2:38। କୌଣସି ଭୁଲ ଯୋଜନା ନ କରିବା, ଏହିପରି ଗୀତ ଲେଖକ ଗୀତ 66:8 ଲେଖୁଅଛନ୍ତି। ଆମର ବହୁତ ବଡ଼ ଆବଶ୍ୟକତା ବିଷୟକୁ ଉପଲବ୍ଧ କରି ସ୍ୱୀକାର କରିବା, ଏହିପରି ଲୁକ 11:6 ଲୁକ ଲେଖନ୍ତି। ଅନବରତ ପବିତ୍ର ଆତ୍ମାଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ, ଏହିପରି ଲୁକ 11:9-13 କହେ। ପ୍ରିୟ ଶ୍ରୋତା, ଅନବରତ ପବିତ୍ର ଆତ୍ମାଙ୍କ ନିମନ୍ତେ ପ୍ରାର୍ଥନା କରିବା ଆବଶ୍ୟକ। ପରମେଶ୍ୱର ଏହିସବୁ ଆଶା ଆମଠାରେ ଦେଖିବାକୁ ଚାହାନ୍ତି। ତାହା ଆପଣ କ'ଣ ସ୍ପଷ୍ଟ ଭାବରେ ଦେଖିପାରୁନାହାନ୍ତି? ଆପଣ ଯେତେବେଳେ ଏସବୁ ପୂର୍ବ ପ୍ରସ୍ତୁତି ନିମନ୍ତେ ଆବଶ୍ୟକୀୟ ବିଷୟ ସମ୍ପର୍କରେ ଚିନ୍ତା କରନ୍ତି, ତାହେଲେ ସମ୍ଭବ ଆପଣ ଏଥିରେ ଉଣା ପଡ଼ିବାର ଅନୁଭବ କରିବେ। ଯେପରିକି ଯହନ 7:37 ଯାହା ଆଧାର କରି ପବିତ୍ର ଆତ୍ମାଙ୍କୁ ଲାଭ କରିବା ନିମନ୍ତେ ଦୈନନ୍ଦିନ ପ୍ରାର୍ଥନା ପାଇଁ ମୁଁ ଏହାକୁ ମୋର ଅଭ୍ୟାସର ପରିଣତ କରିଛି। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଯାହା ବର୍ତ୍ତମାନ ଆମେ ପବିତ୍ର ଶାସ୍ତ୍ର ଦ୍ୱାରା ଜାଣିଲୁ କି ଯାହା ଆମମାନଙ୍କ ଜୀବନରେ ନିତାନ୍ତ ଆବଶ୍ୟକ, ତାହା ପବିତ୍ର ଆତ୍ମା, ତାହେଲେ ଚାଲନ୍ତୁ ସେହି ପବିତ୍ର ଆତ୍ମାଙ୍କ ପାଇଁ ପରମେଶ୍ୱରଙ୍କ ଠାରେ ଆମେ ପ୍ରାର୍ଥନା କରିବା, ଯେପରିକି ପରମେଶ୍ୱର ଆମମାନଙ୍କୁ ପବିତ୍ର ଆତ୍ମା ପ୍ରଦାନ କରିବେ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପ୍ରଭୁଙ୍କର ସ୍ତୁତି କର, ସ୍ତୁତି କର, ସ୍ତୁତି କର, सदा प्रभुंकर स्तुति कर स्तुति कर स्तुति कर ताक उद्देश्य रे नुआ गीत गा भक्त जनंकर समारोहे तंका कर प्रशंसा कर सदा प्रभुंकर स्तुति कर स्तुति कर स्तुति कर ମନୋନୀତ ଯେତେ ଆନନ୍ଦ କରନ୍ତୁ ନିର୍ମାଣକର୍ତ୍ତାଙ୍କ ଠାରେ ସିଓନ ନିବାସୀ ଉଲ୍ଲାସ କରନ୍ତୁ ରାଜାଙ୍କର ନିକଟରେ ମନୋନୀତ ଯେତେ ଆନନ୍ଦ କରନ୍ତୁ ନିର୍ମାଣକର୍ତ୍ତାଙ୍କ ଠାରେ ସିଓନ ନିବାସୀ ଉଲ୍ଲାସ କରନ୍ତୁ ରାଜାଙ୍କର ନିକଟରେ ନାଚି ନାଚି ଗାଇ ତାହାଙ୍କ ନାମର କର ପ୍ରଶଂସା କର ତାରା ବୀଣା ବାଦ୍ୟ ବଜାଇ ତାଙ୍କର କର ମହିମା କର ସଦା ପ୍ରଭୁଙ୍କର ସ୍ତୁତି କର।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁন্তু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।